ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भागवतम् अष्टमस्कन्ध चतुश्श्लोक एकावन जनो जनस्य दिशते सति गते जनो जनस्य दिशते सति गते जया प्रपद्येत दुरचयं जया प्रपद्येत दुरचयं तमः अभ्यं ज्ञानमोहं मञ्जसा त्वं त्वभ्यं ज्ञानमोहं मञ्जसा प्रपद्यते येन जनो निजं पदम् प्रपद्येत येन जनो निजं पदम्
जनो जनस्य दिशते सति गते
जया प्रपद्येत दुरतयं तमः
त्वं
त्वमभयं ज्ञानमोहमञ्जसा प्रपद्येते येन निजमो निजं पदम् सत्कण्ड जन जो व्यक्ति सद्गुरु नुहन्ति जनस्य ଜୀବନର ଉଦ୍ଦେଶ୍ୟ ସମ୍ବନ୍ଧରେ ଅବଗତ ନୁହେଁ ଆଦି ସତୀ ଉପଦେଶ ଦିଅନ୍ତି ଅସତୀ ଅନିତ୍ୟ ଜଡ଼ ଗତି ଜୀବନର ଉଦ୍ଦେଶ୍ୟ ଜୟା ଏହି ପ୍ରକାର ଜ୍ଞାନ ଦ୍ୱାରା ପ୍ରପଦ୍ୟେତ ଶରଣାଗତ ହୁଅନ୍ତି ଦୂରତୟମ ଦୁର୍ଲଙ୍ଘ ତମ ଅଜ୍ଞାନ ତ୍ୱମ ଆପଣ ତୁ କିନ୍ତୁ ଅଭ୍ୟାମ ଅବିନଶ୍ୱର ଜ୍ଞାନମ ଜ୍ଞାନ ଅମୋଘମ ଜଡ଼ କଳୁଷରୁ ମୁକ୍ତ ଅନ୍ଦସା ଅତି ଶୀଘ୍ର ପ୍ରପଦ୍ୟତେ ପ୍ରାପ୍ତ ହୁଅନ୍ତି ଯେନ ଏହି ପ୍ରକାର ଜ୍ଞାନ ଦ୍ୱାରା ଜନ ବ୍ୟକ୍ତି ନିଜମ ନିଜର ପଦମ ସ୍ୱରୂପ ଅଣ୍ଡା ଶ୍ରୀଶ୍ରୀମଦ ଭକ୍ତିଦାନ୍ତ ସ୍ୱାମୀ ପ୍ରଭୁପାଦ ମହାରାଜଙ୍କର ଇଂରାଜୀରେ ଶ୍ରୀଶ୍ରୀମଦ ଗୌରବ ସ୍ୱାମୀ ମହାରାଜଙ୍କର ଓଡ଼ିଆରେ ପ୍ରାକୃତ ଗୁରୁ ନିଜ ପ୍ରାକୃତ ଶିଷ୍ୟକୁ ଅର୍ଥନୈତିକ ଉନ୍ନତି ଓ ବିଷୟଭୋଗ ଶିକ୍ଷା ପ୍ରଦାନ କରନ୍ତି ତାହାଫଳରେ ମୂର୍ଖ ଶିଷ୍ୟ ଜଡ଼ଜଗତର ଅଜ୍ଞାନ ମଧ୍ୟରେ ଆଚ୍ଛନ୍ନ ହୋଇ ରହେ କିନ୍ତୁ ଆପଣ ଶାଶ୍ୱତ ଜ୍ଞାନ ଦାନ କରନ୍ତି ଏବଂ ଜ୍ଞାନ ପ୍ରାପ୍ତ ହୋଇ ବୁଦ୍ଧିମାନ ଲୋକମାନେ ଅତିଶୀଘ୍ର ନିଜ ସ୍ୱରୂପରେ ଅଧିଷ୍ଠିତ ହୁଅନ୍ତି ଭାରତ କହୁଛି ଯେ ତଥାକଥିତ ଗୁରୁମାନେ ସେମାନଙ୍କର ଶିଷ୍ୟମାନଙ୍କୁ ଜଡ଼ଜାଗତିକ ଲାଭ ବିଷୟରେ ଶିକ୍ଷା ଦିଅନ୍ତି ଯେହିକି ଶିକ୍ଷା ଦିଅନ୍ତି ସେପରି ଧ୍ୟାନ କରିବା ଫଳରେ ଇନ୍ଦ୍ରିୟ ସୁଖ ପାଇଁ ଶରୀରକୁ ସୁସ୍ଥ ରଖାଯାଇପାରେ ଏବଂ ବୁଦ୍ଧିର ବୃଦ୍ଧି ସାଧନ କରାଯାଏ ଆଉ କେତେ ଗୁରୁ ଉପରେ ଦିଅନ୍ତି ଯୌନ ସୁଖ ଉପଭୋଗ ହେଉଛି ଜୀବନର ଚରମ ଲକ୍ଷ୍ୟ ଏବଂ ତେଣୁ ଯଥାସାଧ୍ୟ ଯୌନ ସୁଖ ଉପଭୋଗରେ ଲିପ୍ତ ହେବା ଉଚିତ ଏହି ସମସ୍ତ ହେଉଛି ମୂର୍ଖ ଗୁରୁଙ୍କ ଉପଦେଶ ଏହିସବୁ ମୂର୍ଖ ଗୁରୁଙ୍କ ଉପଦେଶ ଫଳରେ ମନୁଷ୍ୟ ଜଡ଼ଜଗତର ବନ୍ଧନରେ ଆବଦ୍ଧ ହୋଇ ଦୁଃଖ ଦୁର୍ଦ୍ଦଶା ଭୋଗ କରେ କିନ୍ତୁ କେହି ଯଦି ଭଗବତ ଗୀତା କିମ୍ବା ସାଂଖ୍ୟ ଦର୍ଶନରେ ଭଗବାନଙ୍କୁ ଉପଦେଶ ଦେଉଛନ୍ତି ସେହି ଉପଦେଶକୁ ଗ୍ରହଣ କରିବା ପାଇଁ ସଦ୍ଗତି ପ୍ରାପ୍ତ ହୁଅନ୍ତି ତାହେଲେ ସେ ଅବଶ୍ୟ ଜଡ଼ଜଗତ ବନ୍ଧନରୁ ମୁକ୍ତ ହୋଇ ନିଜ ଚିନ୍ମୟ ସ୍ୱରୂପରେ ଅଧିଷ୍ଠିତ ହୁଅନ୍ତି ନିଜାନ୍ ପଦମ ଏହି ଦୃଷ୍ଟିରୁ ତାତ୍ପର୍ଯ୍ୟପୂର୍ଣ୍ଣ ଅଟେ ଭଗବାନଙ୍କର ବିଭିନ୍ନ ହୋଇଥିବାରୁ ଜୀବ ପକ୍ଷରେ କୁଣ୍ଠାହୀନ ବୈକୁଣ୍ଠ ଲୋକରେ କିମ୍ବା ଚିର୍ଜଗତରେ ଅଧିଷ୍ଠିତ ହେବାର ଅଧିକାର ରହିଛି ତେଣୁ ବ୍ୟକ୍ତି ଭଗବାନଙ୍କ ଉପଦେଶକୁ ଅନୁସରଣ କରିବା ଉଚିତ ତାହେଲେ ଭଗବତରେ ଯାହା କୁହାଯାଇଛି ସୁସ୍ଥ ଦେହ ପୁନର୍ଜନ୍ମ ନୈତି ମାନଙ୍କୁ ସୌଜନ୍ୟ ଅର୍ଥାତ୍ ଦେହତ୍ୟାଗ କରିବା ପରେ ସେ ଭଗବତ ଧାମକୁ ପ୍ରତ୍ୟାବର୍ତ୍ତନ କରିବ ভগবান নিজ স্বরূপে সেই জগতে বিদ্যমান রয়েছে এবং যে ভক্ত ভগবান উপদেশকে অনুসরণ করতে সে ভগবান নিকট ফেরিয়ে পাঁচ মহামিত্র অর্থ হচ্ছে এই প্রকার ভক্ত সেতবে নিজ চিহ্ন স্বরূপে ভগবান নিকট ফেরিযাই ভগবান লীলার অংশগ্রহণ করতে এবং নৃত্য করতে যা হচ্ছে জীবনের চরম লক্ষ্য। তেমন আটে অষ্টম স্কন্ধ চব্বিশ অধ্যায় ছয়াশ রু তেপন এই আটটি শ্লোক যে সত্যব্রত রাজা ভগবান মৎস্যদেবকে স্তুতি করছেন ভগবানকে গুরু হিসাবে স্তুতি করছেন তেমন এটা গুরুবাস কথা বলে কুহযাচ্ছে আটটি শ্লোকরে গুরুকর গুরুকর সে স্তুতি করছেন আটটি শ্লোক আমি যেমনি বিশ্বনাথ চতুর্থ ঠাকুর সংসার দাবান গোপাষ্টকে পাঠ করছে ইয়ে সেখানে ভাবে গোপাষ্ট ভগবান হচ্ছে প্রকৃত মূল গুরু হচ্ছে ভগবান আদি গুরু ভগবান এবং সেই পরম্পরার জ্ঞান আসছে যে পরম্পরার সে জ্ঞান প্রাপ্ত হবে ভগবান যে কথা কেছেন সে কথা আমি জানিপারা যদি পরম্পরার যদি সে জ্ঞানটা আসুনি ভগবদ্গীতার ভগবান কুমার সকাল নিয়মতা যোগ নষ্ট করা সেটি নষ্ট হয়ে যাচ্ছে পরম্পরাটা নষ্ট হয়ে যাচ্ছে তেমন ভগবান আমি দেখি কে পূর্ণ জ্ঞান সম্পন্ন নুহ জীবতত্ত্ব যেকোনো হচ্ছে ব্রহ্মা হচ্ছেন জীবতত্ত্ব ভৌত জগতের প্রথম সৃষ্ট যুব হচ্ছেন ভগবান ব্রহ্মা যে কি সমস্ত ভৌতিক জগত সৃষ্টি ভগবান সৃষ্টি করে সারা পরে সে দ্বিতীয় সৃষ্টি করছেন বিশ্বাস করে যাচ্ছে এতে বড় ব্যক্তি বিরাট ব্যক্তিত্ব কিন্তু সে নিজে জাঁপার না সে কিয়ে তাঁর উৎস কৌটি তাঁর কেমি কম জীবন রক্ষা সে কিছু জাঁপার আর অন্য কথা কম কর তেমূল ভগবান অসুখী এবং মূল গুরু অসুখী ভগবান তাঁর পাখু সবু বিভিন্ন প্রকার পরম্পরা আছে তেমন সাধারণত গুরু আমি পাইবাটা সদ্গুরু পাইবাটা একটু সহজ নয় সদ্গুরু জন মিলিবাটা বহু দুর্লভ তেণুকরি গুরু কিয়ে গুরুকে আমি কেমি জাঁয়া তেণুকরি বিভিন্ন প্রকার সব শাস্ত্রে সব নির্দেশ করা যাই ইয়ে হচ্ছে গুরু ইয়ে গুরু নুহতি গুরু ন সৎসার সুজন ন সৎসার দৈব পিতা ন সৎসার জননী ন সৎসার দৈব ন সৎসার নতিষ্ঠ সৎসার যহনাম হচ্ছে সংকেত মূর্তি বহু স্থানে সে বর্ণনা করে ইয়ে গুরু নুহতি যদিও তথাপি সে গুরু বলে সাধারণত গৃহীত হুম কিন্তু প্রকৃত সে গুরু নুহ গুরু কি এবং গুরু কি এই দুটি জিনিস জায়গা রয়েছে ইয়ে হচ্ছে গুরু ইয়ে গুরু নুহ এটা পজিটিভ গোটে নেগেটিভ জিনিস রয়েছে তেমন সত্যব্রত রাজা যে সে গুরু ভগবান ভাই প্রকৃত গুরু সে বিষয়ে সে বর্ণনা করছে তা পূর্ব শ্লোকের বর্ণনা করে অন্ধার কাঁধে মহানা সপ্তম সঙ্গে প্রহ্লাদ মহারাজ হয়েছেন আমি অজ্ঞান অন্ধকার ভিতরে রয়েছে কিন্তু আমি যদি জন গুরুঙ্ক পাখ যা যিয়ে সেই অজ্ঞান অন্ধকার ভিতরে রয়েছে তাহলে সে আমাকে কম বাট বতাইছে গত শ্লোকরে সেটা কুয়াযাই সত্যব্রত রাজা সেটা করছেন বুঝতে পারছেন তো এ শ্লোকরে কৌছেন যে জয়া প্রপদ্যেত দূরদ্যান্তম সি হচ্ছেন গুরু যাহাকে শরণরে গলে আমি এ দূরদ্যান্তমকে আমি পার হয়েপারিব দূর দূরত্ব মানে কেহ পার হয়েপারি না মানে যদি প্রপদ্যন্তে মায়া নেতা ভগবন্তা সত্যমকার পান করছেন যে এই যে মায়া রয়েছে কোণ দৈবী হিসাব নমাই মন মায়া দূরত্ব আমি নিজ শক্তিরে এটা পার হয়েপারিবা দূরত্বের অর্থ হচ্ছে আমি নিজ চেষ্টার তাকে পার হয়েপারিবা তেমন জনে সদ্গুরু বা সদ্গুরু ইয়ে হচ্ছেন সে যে ভগবান যাহা করছেন সেইটা সে করে সে তাদের নিজ কথা কিছু জড়িবে না কাহিনি করছেন এটা প্রশ্ন আছে কাহিনি করছেন তাদের সমস্যাটা করার কথা কাহিনি করছেন ভগবান যা করছেন সেটা নকই কি কাহিনি করছেন কারণ কোন না কারণ হচ্ছে যেমানে সেমানে যেমানে উপযুক্ত নুহতি সমগ্র কোণ রয়েছে
লাভ পূজা প্রতিষ্ঠা এসব রয়েছে আশা রয়েছে। আমার গুরুদেব মধ্যে এইটা কে নূয় কম নূয় ভাগ তো সে যা কিন্তু কিনি তেমন এইটা গোটে রয়েছে। আমি গোটে নূয় উদ্ভাবন করিবা বৈজ্ঞানিক মানে নূয় নূয় উদ্ভাবন করছি, আমি গোটে নূয় কথা কে সে কে গুরু কিন্তু আমি মধ্যে অধিক গুরু জ্ঞানী হইব তেমন সে যা কে আমি তো পরিবর্তন পাইব। চেতন মহাপ্রভু স্বয়ং ভগবান সে কে শাস্ত্র উদ্ধার করে কে সে ভগবান সে যা কে সে মন্ত্র কিন্তু সে শাস্ত্র উদ্ধার করে কে হরে কৃষ্ণ 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 হরে 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 রাম হরে রাম 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 ইয়ে হচ্ছে ষোড়শ মন্ত্র হচ্ছে কলিকাল মহামন্ত্র। কলির যেতে সব অসুবিধা আছে সব দূর করব কিন্তু চৈতন্য মহাপ্রভুঙ্কর পরে পরে তেরোটি অপসম্প্রদায় আসে আমার চৈতন্য জগন্নাথ বর্ণনা করে তেরোটি অপসম্প্রদায় যেটি স্বয়ং মহাপ্রভু অনেক চৈতন্য মহাপ্রভু লে চব্বিশ বর্ষ পর্যন্ত রয়েছে সেটি আপনার দেখবে এই মহামন্ত্র কীর্তন হচ্ছে এটি অনেক কীর্তন হচ্ছে তেমন এই টেন্ডেন্সি রয়েছে এই টেন্ডেন্সি বা এই যে চিন্তাধারাটা আসছে কোথায় আসছে কোমান পাখে আসছে না যেমন উপযুক্ত গুরু যেমন কনিষ্ঠ ভক্ত প্রভাত মহারাজ কেছেন ভক্তির বিভিন্ন স্তর আছে যে প্রাথমিক স্তর যে কনিষ্ঠ স্তরে অনেক সেমানে সব পরিবর্তন করেন কারণ কনিষ্ঠ মানে ভৌতিক স্তরে অনেক ভৌতিক জিনিস মানে পরিবর্তনশীল এনিথিং চেঞ্জেস ইজ ম্যাটেরিয়াল যেকোন পরিবর্তন যেটি হচ্ছে দেখিয়া বুঝবে সেটা ভৌতিক তেমন আমি যেহেতু ভৌতিক স্তরের অছে কনিষ্ঠ স্তরের অছে তেমন আমি পরিবর্তন করছি তেমন যেত পরিবর্তন হচ্ছে সেটি পরম্পরাটা নষ্ট হয়ে যাচ্ছে। ভগবান নিজে ভগবদ্গীতা চতুর্থ অধ্যায়ে ভগবান বলছেন সকাল মতা যোগ নষ্ট কর্ম যে জ্ঞান ভগবান ব্রহ্মাঙ্কু দেখলে সেই জ্ঞান বর্তমান পরম্পরাটা আসুছে তেমন সেই পরম্পরাটা যেমন সেই জ্ঞানটা গ্রহণ করবে ভগবান যে কথা কে সেই কথাটা আমি বুঝিপারিবা বা সেই কথাটা আমি প্রাপ্ত হওয়া যদি পরম্পরার বাহারে আসিবা তাহলে পদপ্রাণ করেছি পরম্পরা বিনা যে মন্ত্রা সে নিষ্পরা হয়ে তো জ্ঞান থাইপারে বা ভাগবত ভগবান কে একা সঙ্গে এগারো অধ্যায় সেটা কেছেন ভগবান শব্দ ব্রহ্মণী নিষ্ণাত ন নিষ্ণাত পরে যদি সমস্ত সমপ্রিয়া বহুত জ্ঞান আছে আমাকে এই তো সমস্ত শাস্ত্র জ্ঞান উদ্ধার করতে তাহলে এই নিষিদ্ধার রয়েছে ধর বুঝনা শব্দ ব্রহ্মণী নিষ্ণাত সমস্ত বেদর শব্দ বেদর যেতে মন্ত্র আছে সবুজে সে তারঙ্গ হয়েছিল পুরা জ্ঞান প্রাপ্ত হয়েছিল কিন্তু ন নিষ্ণাত পরে যদি কিন্তু শব্দর যে মন্ত্রর প্রকৃত উদ্দেশ্য সে বুঝিনা মন্ত্রর প্রকৃত উদ্দেশ্য যদি ভগবদ্গীতার গান পছন্দ বেদেশ সর্বে রামদেব বেদ্য সমস্ত বেদর জ্ঞাত বিষয় হচ্ছে ভগবান সেই জ্ঞান যদি সে প্রাপ্ত হয়ে না যদি সমস্ত জ্ঞান প্রাপ্ত হলে মধ্যে এই জ্ঞানটি যদি সে পাই না যে প্রকৃত সমস্ত কিছুর মূল হচ্ছে ভগবান কৃষ্ণ তাহলে সমস্ত শ্রম সে যে শ্রম কলে এতে বেদ পরিষদ মনে রাখিলে পাঠ পড়িলে অধ্যয়ন কলে স্মরণ কলে মনে রাখিলে বহু পরিশ্রম কলে তার ফল কম হব না সমস্ত শ্রম তার শ্রম তার ফল মধ্যে সেই শ্রম উদাহরণ না অধ্যয়ন দেবরা যেমতি জন বহু পরিশ্রম করে গাড়ি ক্ষীর করছে অধ্যয়ন পালন করছে কিন্তু সে দেবু যদি ক্ষীর নদেলা তাহলে কম সে সমগ্র শ্রম হি কর বৃথা শ্রম ভগবান যে আমি নিজ চেষ্টারে আমার হয়ত বহুত শক্তি থাইপারে দুই প্রকার শক্তি আছে গোপাল মহারাজ কোথায় এই অষ্টম স্কন্ধের মধ্যে কুহাইছে গোপাল মহারাজ ভাবার কথা দুই প্রকার শক্তি রয়েছে গোটা হচ্ছে দৈব শক্তি গোটা হচ্ছে পুরুষাকার আমার পুরুষাকার বহুত রয়েছে শক্তি রয়েছে ବହୁତ ମେଧା ରହିଛି, ବହୁତ ସ୍ମୃତିଶକ୍ତି ରହିଛି, ବହୁତ ବଳ ରହିଛି, ଦୈତ୍ୟ ବଳ ରହିଛି, ଧନୀ ଧନ ଅଭିଜନ ରୂପ ତପ ସୁତ ଓଜ ତେଜ ପ୍ରଭାବ ବଳ ପୁରୁଷ ବୃତ୍ତି ଯୋଗା, ଏସବୁ ବହୁତ ପୁରୁଷକୁ ଆମର ଅଛି, ଆମର ବହୁତ ଧନ ଅଛି, ଆମର ବହୁତ ପର୍ବର ଅଛନ୍ତି, ଜ୍ଞାନ ଅଛନ୍ତି, ଆମର ବହୁତ ଜ୍ଞାନ ଅଛି, ତପସ୍ୟା ଅଛି, ଶାରୀରିକ ବଳ ଅଛି, ଏସବୁ ରହିଛି ଆମର, କିନ୍ତୁ ଏସବୁ ଥିଲେ ମଧ୍ୟ ଯେତେ ଶକ୍ତି ଥିଲେ ମଧ୍ୟ ଇଏ ହେଉଛି ପୁରୁଷ ଆକାଶ, ଇଏ ହେଉଛି ଲିମିଟେଡ଼, ଏଇଟା ଅନଲିମିଟେଡ଼ ନୁହଁ, ଏତିକି ଶକ୍ତି ଭିତରେ ଆମେ କାର୍ଯ୍ୟ କରିବା, ଏତିକି ଶକ୍ତି ଆମର ରହିଛି, ଯଦି ଆମେ ନୋବେଲ ଚାମ୍ପିଅନ୍ ପାଇ ନୋବେଲ ପ୍ରାଇଜ୍ ପାଇପାରୁ ବା ୱାର୍ଲଡ ପ୍ରାଇଜ୍ ପାଇପାରୁ ବିଭିନ୍ନ ପ୍ରକାର ଇଏରେ ୱାର୍ଲଡ କପ୍ ଜିତିପାରୁ, କିନ୍ତୁ ଶକ୍ତି ହେଉଛି ସେତିକି ଲିମିଟେଡ଼, କିନ୍ତୁ ଜଣେ ଯଦି ଦୈବ ଶକ୍ତି ପ୍ରାପ୍ତ ହେବ, ଦୈବ ଶକ୍ତି ଆଗକୁ ଶକ୍ତି ହେଉଛି ଦୈବ ଶକ୍ତି, ଦୈବ ଶକ୍ତି ହେଉଛି ଏ ଭୌତିକ ଜଗତର ଉର୍ଜାରେ ଚିତ୍ ଶକ୍ତି, ଚିତ୍ ବଳ, ଚିତ୍ ବଳ ନ ପାଇଲେ ତାକୁ ଅନଲିମିଟେଡ଼, ସେଟା ଲିମିଟ୍ ନାହିଁ, ଏହାର ଅନଲିମିଟେଡ଼, ତେଣୁ ସେ ବଳ ସହିତ ଏ ପୁରୁଷାକାର ବଳ କେବେ ସମାନ ହେଇପାରିବ ନାହିଁ, ତେଣୁ ଯେଉଁମାନେ ଜନ ଜନସ୍ୟା ଆଦି ସତୀ ଅସତୀ ଗାଦି, ସାଧାରଣ ମନୁଷ୍ୟମାନେ କ'ଣ କରିଛନ୍ତି, ସେମାନେ ତ୍ରିଗୁଣ ଭିତରେ ରହିଛନ୍ତି, ତ୍ରିଗୁଣ ଭିତରେ ଆମେ ସମସ୍ତେ ରହିଛନ୍ତି, ଭଗବତରେ ବହୁତ ସାରା ବହୁତ ଜାଗାରେ ଭଗବାନ କହୁଛନ୍ତି ଯେ ନ ପଦ୍ଧତି ଦିବ୍ୟାଙ୍ଗା ଦେବୀ ତେବେ ଶିବା ଗୁଣ ସପ୍ତମ ପ୍ରକୃତି ଯାଇ ମୁକ୍ତି ଦେବେ ବିଶ୍ୱାସ, ଏମିତି କେହି ଲୋକ ନାହାନ୍ତି, ଦିବି ମାନେ ସୁଦୃଢ଼ ନାହାନ୍ତି ସମସ୍ତ ଲୋକ ନ ପଦସ୍ତି ପୃଥିବୀ ଆଣିବା ପୃଥିବୀରେ ହଉ ବା ଦିବି ଦେବେଶୀପୂର୍ଣ୍ଣ ମାନେ ଜଗଲୋକମିତ ହଉ, କିନ୍ତୁ ନ ପଦସ୍ତି ପୃଥିବୀ ଆଣିବା ଦିବି ଦେବେଶୀପୂର୍ଣ୍ଣ ସତ୍ୟ ପ୍ରକୃତି ଦେଇ ମୁକ୍ତି, ଏଇ ପ୍ରକୃତିର ଯୋଉ ଗୁଣ ରହିଛି ଯଦି ବିଶ୍ୱାସ ତ୍ରିଗୁଣ ଏଇ ତ୍ରିଗୁଣ କେହି ମୁକ୍ତ ନୁହଁ, ତେଣୁ ସମସ୍ତେ ଏଇ ତ୍ରିଗୁଣ ଭିତରେ ରହିଛନ୍ତି, କିନ୍ତୁ ଏଇ ତ୍ରିଗୁଣ ଭିତରେ ରହିକିରି ବା ଅନ୍ୟ ଅର୍ଥରେ ଆମେ କହିବା ସମସ୍ତେ ଆମେ ବନ୍ଦୀ ଅବସ୍ଥା ରହିଛୁ, ସତ୍ୟ ରହିଛି ଗୁଣା ପ୍ରକୃତି ସମ୍ବନ୍ଧା ଗୁଣା ପ୍ରକୃତି ସମ୍ବନ୍ଧ ନିବକୃତି ମହାଭାବ ଦେହ ଦେହି ନ, ଆମେ ସମସ୍ତେ ଏଇ ତ୍ରିଗୁଣ ଭିତରେ ବନ୍ଧା ହେଇକି ରହିଛି, ଆମେ ବନ୍ଦୀ ଅବସ୍ଥାରେ ଅଛୁ, କିନ୍ତୁ ଏଇ ବନ୍ଦୀ ଅବସ୍ଥାରେ ଯଦି ଆମେ ଆଉ ଜଣେ ଜନକକୁ ଯିବା ଆଉ ଜଣେ ବନ୍ଧୁକକୁ ଯିବା ସେ ଆମକୁ କ'ଣ ମୁକ୍ତ କରିପାରିବ, ଆମେ ବନ୍ଦୀ ଅବସ୍ଥା ରହିଛୁ ବନ୍ଧା ହେଇକି ରହିଛୁ, ଆମେ ଯିବା ଆଉ ଜଣେ ବନ୍ଧା ହେଇଥିବା ବ୍ୟକ୍ତିଗତ ଯିବା ଆମକୁ ଟିକେ ମୁକ୍ତ ପାଉ, ସେ ଆମେ କ'ଣ ମୁକ୍ତ କରିପାରିବ, ତେଣୁ ଜନ ଜନସ୍ୟା ଆଦି ସେ ଯଦି ଜଣେ ବଦ୍ଧ ଯିବ ଆଉ ଜଣେ ବଦ୍ଧ ଯିବାକୁ ଯିବ ସେ କ'ଣ ମୁକ୍ତ ହେଇପାରିବ, ଅସତି ଗତି ଅସତି ମାନେ ସେ ଏଇ ବୌଦ୍ଧରେ ବନ୍ଧୀ ଅବସ୍ଥାରେ ସେ ରହିବ, ଶ୍ରେଷ୍ଠ ଗତି ମୁକ୍ତ ଗତି ସେ ପ୍ରାପ୍ତ ହେଇପାରିବନି, ଅସତି ଗତି ଶ୍ରେଷ୍ଠ ଗତି ସେ ପ୍ରାପ୍ତ ହେଇପାରିବ ନାହିଁ, ଭଗବତର ପାଣ୍ଡ ସମ୍ମ ମାମ ବ୍ୟକ୍ତିଜନ୍ମ ଦୁଃଖାଳୟ ସାହସତ ନାତ୍ମନି ମହାତ୍ମାନ ସିଦ୍ଧି ପରମା ଗତ, ପରମ ଗତି ଆଉ ଗୋଟେ ଅସତି ଅଛି ଦୁଇ ଗୋଟା ଗତି ଅଛି, ପରମ ଗତି କେଉଁଟା, ପରମ ଗତି ହେଉଛି ଭଗବାନ ପ୍ରାପ୍ତ ହେବା ଶ୍ରେଷ୍ଠ ଗତି, କିନ୍ତୁ ଭଗବାନ ସତ୍ୟ ଯାହା ଜ୍ଞାନ ନାହିଁ ସେ ଅସତି ଗତି କି ବୌଦ୍ଧ ଭିତରେ ହିଁ ଦୂରି ବୁଲିବ, ତ୍ରିଗୁଣ ଭିତରେ ଦୂରି ବୁଲିବ ଅସତି ଗତି, ତେଣୁ ଜନ ଜନସ୍ୟା ଆଦି ସତେ ଅସତି ଗତି ଜୟା ପ୍ରପତି ଏତେ ଦୂରଦାୟୀ ତମ, କାହିଁକି ସେମାନେ ଅସତି ଗତି ପ୍ରାପ୍ତ ହେଉଛନ୍ତି ନା ଏ ତମକୁ ପାର ପାଟା ଦୂରଦେୟ, ଏ ଭୌତିକ ଜଗତର ଯେଉଁ ତ୍ରିଗୁଣ ଅଛି କିଛି ଭାବରେ କର୍ମ ଗୁଣ ରଜଗୁଣ ତାକୁ ପାର ହେବାଟା ଏତେ ସହଜ ନୁହଁ, ଦୂରଦେୟ ଭଗବାନଙ୍କ ସାମ୍ନାରେ ନଗଲା ପର୍ଯ୍ୟନ୍ତ ଜାଣେ ଏଇଟାକୁ ପାର ହେଇପାରିବନି, ଯେତେ ଜଣଙ୍କର ଶକ୍ତି ଥାଉ ଯେତେ ଜଣେ ଚେଷ୍ଟା କରୁ ଏତେ କୋଟି କୋଟି ବର୍ଷ ଧରିକି ଚିନ୍ତା କରୁ ପନ୍ଥାବର୍ଷ ସଂକଟମ୍ୟ ବାୟୁର ଭାବନ ସୌ ନିପୁଙ୍ଗ ଭାବନ ସୌପ୍ୟାଚନ୍ଦ୍ର ମଧ୍ୟ ସିନ୍ଧ ଅଚିନ୍ତ ତତ୍ତ୍ୱେ ଗୋବିନ୍ଦ ମହାପୁରୁଷ, କୋଟି କୋଟି ବର୍ଷ ଧରିକି ମଧ୍ୟ ଗବେଷଣା କଲେ ବା ମନନ କଲେ ମଧ୍ୟ ଜଣେ ଏଇ ଭଗବାନଙ୍କୁ ଜାଣିପାରିବ ନାହିଁ ବା ବୌଦ୍ଧ ଜଗକୁ ମୁକ୍ତ ହେଇପାରିବ, ତେଣୁ ତ୍ୱନ୍ତୁ ଅବ୍ୟୟ ଜ୍ଞାନ ଅବୋଧମ ନନ୍ଦସା, କିନ୍ତୁ ଆପଣ ହେଉଛନ୍ତି ପ୍ରକୃତ ଗୁରୁ, ତ୍ୱନ୍ତୁ ଅବ୍ୟୟ ଆପଣ ହେଉଛନ୍ତି ଅବ୍ୟୟ, ଆପଣ ଏ ଭୋଜନ ତ ସବୁକିଛି ବ୍ୟୟ ହେଇଗଲେ ମଧ୍ୟ ସବୁକିଛି ନଷ୍ଟ ହେଇଗଲେ ମଧ୍ୟ ଆପଣ କେବେ ନଷ୍ଟ ହେବେନି, ଆପଣ ସେ ଦେବେ ଏବଂ ଆପଣଙ୍କର ଜ୍ଞାନ ମଧ୍ୟ ଅମୋଘ ବୃଥା ହେବେନି। ଆପଣ ଜ୍ଞାନ ଆପଣ ହେଉଛି ପୂର୍ଣ୍ଣ ଜ୍ଞାନ ବା ଆପଣ ଯିଏ ଜାଣିପାରୁନାହାନ୍ତି ତାଙ୍କର ଜ୍ଞାନ ହେଉଛି ଭୋଗ। ଭଗବତ ଦୁଇଥର ଦୁଇ ଜାଗାରେ ଗ୍ରହଣ କରୁଛନ୍ତି ଭୋଗ, ଦ୍ୱିତୀୟ ଜାଗାରେ ଗ୍ରହଣ କରିଛନ୍ତି ଯେ ଏବଂ ପ୍ରବର୍ତ୍ତମାନ ଚକ୍ରମ ନାମ ପ୍ରତ୍ୟାଚାର ଅଭାବ ନିଜ ରାମ ଭୋଗ ପାଠ ସରିବ ଭୋଗ ଭୋଗ ଶବ୍ଦ ଭଗବାନ ବ୍ୟବସ୍ଥା କରିଛନ୍ତି, ଧର୍ମର ବ୍ୟବସ୍ଥା କରିଛନ୍ତି, ଯଜ୍ଞର ବ୍ୟବସ୍ଥା କରିଛନ୍ତି, ଯାହାଫଳରେ କି ମନୁଷ୍ୟମାନଙ୍କର ଯେଉଁ ଆବଶ୍ୟକତା ପୂରଣ ହେଇପାରିବ। ଯଜ୍ଞ ବେଦରେ ବର୍ଣ୍ଣନା କରାଯାଇଛି ସେ କର୍ମ ମାଧ୍ୟମରେ ସେ ଯଜ୍ଞ ସମ୍ପୂର୍ଣ୍ଣ ହେବ। ଏହିଭଳି ଚକ୍ର ନା ଭୋଜି ଉଦାନୀ ପର୍ଜନ ସମ୍ଭବ ଯଜ୍ଞାନ ପର୍ଜନ୍ୟ ଯଜ୍ଞ କର୍ମ ସମ୍ଭବ ଏବଂ ପ୍ରବର୍ତ୍ତନ ଚକ୍ର ନାନୁବର୍ତ୍ତୀୟ ଅଭାବ କାଚ ସର୍ବ ଏ ଯେଉଁ ଚକ୍ର ଅଛି ଏ ଚକ୍ରକୁ ଯେଉଁମାନେ ପାଳନ ନ କରିବେ ମାନେ ଗ୍ରହଣ ନ କରିବେ ତାହେଲେ ଅଘ ଆୟୁ ତାଙ୍କର ଆୟୁଷ ହେଉଛି ମାନେ ପାପପୂର୍ଣ୍ଣ ଆୟୁ ଏବଂ ଇନ୍ଦ୍ରିୟ ନାମ ଇନ୍ଦ୍ରିୟମାନଙ୍କର ଆନନ୍ଦ ପାଇଁ ସେମାନେ ଜୀବନକୁ ତୃପ୍ତି ଦେଉଛନ୍ତି ତେଣୁ ମୋହକୁ ପାଠ ସହଜ କରି ତେଣୁ ତାଙ୍କ ଜୀବନ ହେଉଛି ମିଥ୍ୟା। ପୁଣି ଭଗବତ ନବଦାରେ ମାଗୁଛନ୍ତି ଯେ ଯେଉଁମାନେ ଭଗବାନଙ୍କ ଶରଣ ଯାଉନାହାନ୍ତି ମୋଗ ମୋଭାଷା ମୋଗ କର୍ମାଣ ମୋଗ ଜ୍ଞାନ ବିଶେଷ ରାକ୍ଷସୀ ମାସ ହୋଇଯାଇ ପ୍ରାକୃତିକ ମୋହିନୀ ସୀମା ଯେଉଁମାନେ ଭଗବାନଙ୍କ ଶରଣ ଯାଉନାହାନ୍ତି ତାଙ୍କର ସମସ୍ତ ଆଶା ବୃଥା ହେଇଯାଉଛି। ମୋଭାଷା ମୋଗ କର୍ମାଣ ଯାହା ସବୁ କର୍ମ କରୁଛନ୍ତି ସବୁ ବୃଥା ହେଇଯାଉଛି ଲୋକ ଏବଂ ତାଙ୍କର ଜ୍ଞାନ ମଧ୍ୟ ବୃଥା ମୋଗ ଜ୍ଞାନ ବିଶେଷ କାରଣ ସେମାନେ ପ୍ରକୃତ ଚେତନା ସ୍ତରକୁ ଆସିନାହାନ୍ତି। ସେମାନେ କେଉଁ ଚେତନା କରୁଛନ୍ତି ନା ରାକ୍ଷସୀ ମାସରେ ଜୈବ ପ୍ରକୃତି ମୋହିନୀ ଚେତନା ମୋହିନୀ ପ୍ରକୃତି ବା ତ୍ରିଗୁଣମୟୀ ପ୍ରକୃତି ଭିତରେ ସେମାନେ ରହିଛନ୍ତି ତେଣୁ ତାଙ୍କର ଜ୍ଞାନ ହେଉଛି ମୋଗ ବା ବୃଥା ହେଇଯାଉଛି କିନ୍ତୁ ଭଗବାନଙ୍କର ଜ୍ଞାନ ହେଉଛି ଅମୋଘ ଏବଂ ଅଞ୍ଜସା ଅଞ୍ଜସାର ଆଉ ପ୍ରପାତ ହେଉଛନ୍ତି ଖୁବ୍ ଶୀଘ୍ର ଏବଂ ଅଞ୍ଜସାର ଆଉ ଗୋଟେ ଅର୍ଥ ହେଉଛି ମାନେ ବହୁତ ସହଜ ଅଞ୍ଜସା ପ୍ରପଦ୍ୟେକ ଜିନ ଜନମ ନିଜମ ପଦମ ଯେଉଁମାନେ ଭଗବାନଙ୍କ ସାମ୍ନାରେ ଯିବେ ସେମାନେ ନିଜମ ପଦମ ତାଙ୍କ ପ୍ରକୃତ ସ୍ୱରୂପ ସେମାନେ ପ୍ରାପ୍ତ ହେବେ। ଭଗବାନଙ୍କ ସାମ୍ନାରେ ଗଲେ ହିଁ ଆମେ ଆମ ପ୍ରକୃତ ସ୍ୱରୂପ ପ୍ରାପ୍ତ ହେଇପାରିବୁ। ଭାଗବତ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଉଛି ଦେବତାମାନେ ସ୍ତୁତି କରୁଛନ୍ତି ଭଗବାନ ଯେତେବେଳେ ରୁଦ୍ରାଶ୍ର ଆସିକରି ଦେବତାମାନଙ୍କୁ ସେ ପୂଜ କରୁଛନ୍ତି ସେ ସମୟରେ ଦେବତାମାନେ ଆଉ କୌଣସି ଉପାୟ ପାଉନାହାନ୍ତି ଭଗବାନ ପ୍ରାର୍ଥନା କରୁଛନ୍ତି ଅଭିସ୍ମିତଙ୍କ ପରିପୂର୍ଣ୍ଣ କାମ ଶ୍ରଣୀଙ୍କ ଲାଭେନ ସମମ ପ୍ରଶାନ୍ତ ବିନା ବସପଟ ପରମ୍ବି ବାଳି ସମୟ ସୋଲାଙ୍ଗୁଳେ ଦେବତାମାନେ ଭଗବାନ ସୃଷ୍ଟି କରୁଛନ୍ତି ଅବିସ୍ମିତଙ୍କ ପରିପୂର୍ଣ୍ଣ କାମ ଏଥିରେ କୌଣସି ବିସ୍ମିତ ହେବାର ନାହିଁ ଜଣେ ଏ ଯେଉଁ ଦୂରତୟା ଦୁର୍ଲକ୍ଷ ଯେଉଁ ଭବସାଗର ବା ତମ ଅନ୍ଧକାର ଭିତରେ ପାର ହେଇଯିବ ଏଥିରେ କୌଣସି ବିସ୍ମିତ ଆସୁଛ ନାହିଁ କାହିଁକି ନା ଭଗବାନଙ୍କ ସେମାନେ ଯେଉଁମାନେ ପରିପୂର୍ଣ୍ଣ କାମ ସେ ହେଉଛନ୍ତି ପୂର୍ଣ୍ଣ ଅଭିସ୍ମିତଙ୍କ ପରିପୂର୍ଣ୍ଣ କାମ ସ୍ୱନିକ ଲାଭେ ସମମ ପ୍ରଶାନ୍ତ ତେଣୁ ସେ ପ୍ରଶାନ୍ତ ପ୍ରଶାନ୍ତ ସେ ଅଛନ୍ତି ସେ ହେଉଛନ୍ତି ପ୍ରଶାନ୍ତ ସିଦ୍ଧସ୍ୱାମୀ ଟିକା କହୁଛନ୍ତି ସେ ପ୍ରଶାନ୍ତ ଅର୍ଥ ଅନୁଗ୍ର ଉଗ୍ର ନୁହଁ ଉଗ୍ରଣ ମଧ୍ୟ ଅର୍ଥ ହେଉଛି କ'ଣ ନା ଆମେ ବି ଭଗବାନଙ୍କ ସେବା କରୁଛେ ବହୁତ ପ୍ରକାର ଅପରାଧ ହେଇଛି ତୋ ସେଠି ସେବା ଅପରାଧ ହେଇଛି ଅନେକ ସେବା ଅପରାଧ ହେଇଛି କିନ୍ତୁ ଭଗବାନ ସେଟାକୁ ଧରନ୍ତୁ ସେଟା କ୍ଷମା କରିଦେ ପ୍ରଶାନ୍ତ ମାଟଉଛେ ଦେବତାମାନେ ବହୁତ ପ୍ରକାର ଅପରାଧ କରୁଛନ୍ତି ନା ତେଣୁ ସେ ସେଇ ଅର୍ଥରେ ବ୍ୟବହାର କରୁଛନ୍ତି ଅଭିସ୍ମିତ ପରିପୂର୍ଣ୍ଣ କାମ ଶ୍ରେଣୀ ଆମେ ସମୟ ପ୍ରଶାନ୍ତ ବିନା ପଶୁପଟ ପଡ଼ନ୍ତି ବାଳିଶ ଯେଉଁମାନେ ବାଳିଶ ଯେଉଁମାନେ ଅଜ୍ଞ ବ୍ୟକ୍ତି ଯେଉଁମାନେ ଛୋଟ ପିଲା ଜ୍ଞାନ ଯେଉଁମାନଙ୍କର ବାଳିଶ ବାଳକ ଭଳି ଜ୍ଞାନ ଯେଉଁମାନଙ୍କର ସେମାନେ ଭଗବାନଙ୍କ ଶରଣ ନ ଯାଇକିରି କାହାର ଶରଣ ଯାଆନ୍ତି ନା ସୋ ନାଙ୍ଗୁଳେ ନାଗରେ ସିନ୍ଧୁ ସାଗର ରହିଛି ସମୁଦ୍ର ରହିଛି ସେଠି ଗୋଟେ କୁକୁରଟେ ଯାଉଛି ପହଞ୍ଚୁଛି ଆମେ ହେଉଛି ହେ ଯେଉଁମାନେ ମୁଖ୍ୟ ବ୍ୟକ୍ତି ସାହାଯ୍ୟ ଏଇ କୁକୁର ନାଙ୍କ ଧରିକି ଆମେ ସମୁଦ୍ର ପାର କରୁଛୁ କୁକୁର ନାଙ୍କ ଧରିକି କ'ଣ ସମୁଦ୍ର ବାହାର ହେବ ସେ କୁକୁର ତ କିଛି ମରିବ ଆଉ ତାର ଶରଣରେ ଯିଏ ଯାଇକି ସେ ଯୋଗ କରିବ ତେବେ ତମାନେ ଏଇ ଗୋଟେ ପ୍ରାର୍ଥନା ଭାଗବତ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। अभिस्मितं परिपूर्ण काम सुनिम लागेन समं प्रशांतम बिना वसपत्तो परम निवारिसम सोलांगुड़ी नादित्य सत्सिंह हमें भगवान का शरण न दे कि अन्य कहाँ शरण का लेके ही रखने के लिए देवता को तो बाजी हों तो पितृ हों तो बाजी हों तो कई अंतर क्या के पड़े ये बार सिर्फ भगवान पहले दूसरा क्वेश्चन भगवान दूसरा जो पहले जे सर्वधर्मान परित्यज्य मामेकं शरण ब्रज भगवान दूसरा प्रथम भगवान सब प्रकार धर्म विषय उपदेश चतुर्वर्ण मास उसका चार चार चतुर्वर्ण विषय को अपवाय की बनासन धर्म ध्यान विषय का ध्यान जब विषय का है जी अष्टांग जब विषय को सुनी बहु प्रकार धर्म विषय को सुनी किंतु अंतिम बार कोई है अठारह दया छह सौ विषय करे जो सर्व धर्मान करते थे जो सब धर्म उनको उपदेश देने से सब त्याग कर मां एकम शरण ब्रज मां शरण ब्रज पहले जहां मां एकम शरण ब्रज पहले अंतर से मां माने भगवान को सुनाते मां मुझे आपके प्रथम जी भगवान वसन ये पुरुष का व्यक्ति चतुर्थ को जाऊ मां सब सत्य एवं एकम न वचन चढ़ खंदा एकम का उद्देश्य से कौन एक वो विष्णु माने विभिन्न आचार्य मन से टीका कर सकते एकम का उद्देश्य भगवान जान से यदि कहे मां शरण में जाओ क्या से चुकी ना अपन शरण में भी कोई देव का शरण में भी और शिशु राधा मन से नाल का भी इतने भागवत अष्टम सुंदर मन का जाते गज उदाहरण है गज जो पिंदर द्वारा पिंदर हाथ को कमी रखी से भगवान को स्तुति करागवत अष्टम सुंदर द्वितीय अध्याय से स्तुति वर्णन कर विभिन्न प्रकार स्तुति कर कारण से पूर्व जन्मे इंद्रभंगा थे से समय से सब स्तुति सब करते भगवान तेना मन पड़ा पूर्व जन्म स्तुति भगवान पाखे मत स्मृति ज्ञान मत भगवान स्मृति आसमें पूर्व जन्म कौन कर भूल जाइए कि भगवान जब आम से स्मृति देते आम मन कर शहे जन्म तेरे कौन करते मन करती देवी शहे जन्म तेरे कौन करते गांधारी सब मन पकड़ भगवान तुम से स्मृति दे तेणु गज को भगवान से स्मृति स्मृति देखिए पूर्व जन्म स्मृति जोड़ से भगवान स्मरण कर किंतु से हजार वर्ष धरि युद्ध होती कुम्भीर आ गज भितर युद्ध होती हजार वर्ष धरि सब देवता मैंने अच्छे इंद्र ब्रह्मा शिव वरुण जन्म समस्त देवता मैंने प्रति देख कि सी जो स्तुति कर नाम गज हाथी जो स्तुति कर नाम नमो नमस्ते सत्यलोकम एम सब विभिन्न प्रकार सब स्तुति कर कौन सी कहते ना नहीं कहना तेणु देवता कह आम तो चाहना से आम तो डाकना आप भगवान ब्रह्मा बा शिवजी मैंने शक्ति रही से उद्धार करें कि ये सब ना ना जी समस्त कारण कारण नमो नमस्ते किल कारणाय अखिल कारणाय भूत कारणाय सब सर्वान एति को विभिन्न प्रकार के स्तुति कर सभी जैसे कहा नाम याद ये सर्व कारण कारण से मत रखा कर ये बोला कि स्तुति कर सभी तेणु ब्रह्मा गोटे थर कहले राधा मन से मारे कहते जे ब्रह्मा गोटे भागले ए गजटा एत दुख पाइला उद्धार करवा जितने जाए समय से स्तुति गोटे कर कौन स्तुति करती ना जार जो भगवान यही ब्रह्मा शिव मान अति तुच्छ शक्ति तेरु ब्रह्मा जो जाऊँ उद्धार करा सी जो ये उद्धार शुणिले तेनालीर तेणु आम कह उद्देश्य जे भगवान जो कहले माम शरण बजाओ तो आम कह भगवान शरण जावा पुणी अन्य देवता मान शरण गल कि ना से भगवान कहते माँ एकम शरण बज आलकार शरण जा माँ एकम शरण बज अहम ग्राम सर्व पाप उपेक्षा मोर शरण आस तुमको उद्धार कर अन्य ग्राम शरण गले तुम उद्धार हो तेणु भगवान ये जो ज्ञान एक कहते हैं भागवत धर्म भागवत प्रकाश मंदिर द्वितीय अध्याय नवजन से कौन भगवत ज्ञान भगवत धर्म कौन सा भगवत धर्म जे ଯେବେଇ ଭଗବତା ପ୍ରୋକ୍ତା ଉପାୟ ଆତ୍ମଲବ୍ଧେ ପୁଂସା ଅବିଦୁଷା ଅନ୍ଧସା ପୁଂସା ଯାହାକୁ ଭାଗବତ ତେବେ ଭାଗବତା ମିତା ଅନ୍ଧସା ଶବ୍ଦ ସବୁ ବ୍ୟବହାର କରାଯାଇଛି ପୁଂସା ଅନ୍ଧସା ଅବିଦୁଷା ଯେବେ ଭାଗବତା ମିତା ଭାଗବତ ଧର୍ମ କେଉଁଟା ଯାହା ଯେବେ ଭଗବତା ପ୍ରୋକ୍ତା ଭଗବାନ ନିଜେ ଯେଉଁ ଜ୍ଞାନ ପାଇଛନ୍ତି ସେଇଟା ହେଉଛି ଭାଗବତ ଧର୍ମ ଯେବେ ଭଗବତା ପ୍ରୋକ୍ତା ଉପାୟ ଆତ୍ମଲବ୍ଧେ ନିଜ ଉତ୍ପାଦନ ଯେଉଁ ରହିଛି ଆତ୍ମାର ଅନୁଭୂତି ପାଇଁ ଆତ୍ମ ଉପଲବ୍ଧି ପାଇଁ ଯେଉଁ ଜ୍ଞାନ ଦିଆହେଇଛି ଯେଉଁ ଧର୍ମ ପାଇଛି ସେ ହେଉଛି ଭାଗବତ ଜ୍ଞାନ ଯେବେ ଭଗବତା ପ୍ରୋକ୍ତା ଉପାୟ ଆତ୍ମଲବ୍ଧେ ପୁଂସା ଅବିଦୁଷା ଅନ୍ଧସା ଅବିଦୁଷା ପୁଂସା ଅବିଦୁଷା ଆମେ ସବୁ ମାନେ ଏତେ ବିଦ୍ୱାନ ନୁହଁ ଜଣେ ସାଧାରଣ ବ୍ୟକ୍ତି ମଧ୍ୟ ଏଇ ଭାଗବତ ଧର୍ମ ଯଦି ପାଳନ କରିବ ତାହେଲେ ସେ ବହୁତ ସହଜରେ ଏଇ ତମକୁ ପାର ହେଇଯିବ ବହୁ ସାଗରକୁ ପାର ହେଇଯିବ ଅଞ୍ଜସା ବିଦୁଷା ପୁଂସା ତିନି ଭାଗବତ ନିତା ସେ ନିଶ୍ଚିତ ଭାବରେ ଭାଗବତ ଧର୍ମ ଏବଂ ସେ ଭାଗବତ ଧର୍ମର କ'ଣ ଲକ୍ଷଣ ନା ଜାନ ଆସ୍ଥାୟ ନର ରାଜନ ହେ ରାଜା ନିମି ନବଜଗତ କହୁଛନ୍ତି ଯେଉଁ ଭାଗବତ ଧର୍ମ ଯଦି ଆମେ ଆସ୍ଥା କରିବା ଜାନ ଆସ୍ଥାୟ ନର ରାଜନ ନ ପ୍ରମାଦ ଏତେ କହିଛି ସେଥିରେ ଆଉ କୌଣସି ପ୍ରମାଣ ବା ତ୍ରୁଟି ରହିବ ନ ପ୍ରମାଦ ଏତେ କହିଛି କେମିତି ପ୍ରମାଦ ରହିବନି ନା ଧାବନ ନିମିଲେ ବା ନେତ୍ରୀ ଆଖି ବୁଝିକି କିଏ ଭାଙ୍ଗି ଯେଉଁ ଅନ୍ଧ ସେ ଚାଲୁଛି କେମିତି ଯାଉଛି ବାଡ଼ି ଦେଖି ଯାଉଛି ବା ଜଣେ ଯଦି ଧରିବ ତାକୁ ନେଇକି ଯିବ ତଥାପି ସେ ସ୍ପିଡ଼ରେ ଯାଇପାରିବନି ବହୁତ ଦୂରରେ ଯାଇପାରିବନି କିନ୍ତୁ ଇଏ ଭାଗବତ ଧର୍ମ ଏଭଳି ଯେ ଧାବନ ନିମିଲେ ମାନେ ନିମିଲେ ମାନେ ଆଖି ବୁଝିକିରି ଜଣେ ଯଦି ଚାଲିବ ତାହେଲେ ଦୌଡ଼ିବ ଧାବନ ନ ସ୍ଥଳେ ନ ପଦେ ସ୍ଖଳନ ହେବନି ପତନ ହବା ତ ଛାଡ଼ ସ୍ଖଳନ ତା ହେବନି ଏମିତି ହେବ ଭାଗବତ ଧର୍ମ ଯେବେ ଭାଗବତା ପ୍ରତା ଉପାୟ ଆତ୍ମଲବ୍ଧେ ଅଞ୍ଜସା ଅଞ୍ଜସା ପୁଂସା ତେବେ ଭାଗବତା ନିତା ଜାନାଥାୟ ଘର ରାଜନ ନ ପ୍ରମାଦ ଏତେ କରିଛି ଧାବନ ନିମିଳିବା ନେତ୍ରେ ନ ସ୍ଥଳେ ତୁମ ପକେଇଛି ଭାଗବତ ଧର୍ମ ବିଷୟରେ ରାଜା ନିମି ଭାଗବତ ନେତା ସମୟରେ ପଚାରୁଛନ୍ତି ଯେତେବେଳେ ଭଗବାନଙ୍କର ସବୁ ଲୀଳା ବର୍ଣ୍ଣନା କରିସାରିଲେ ଗୋଟେ ଗୋସ୍ୱାମୀ ଭାଗବତ ଦଶମ ସ୍କନ୍ଧରେ ଏକା ସ୍କନ୍ଧରେ ବସୁଦେବ ନାରଦଙ୍କୁ କହୁଛନ୍ତି ଯେ ମୁଁ ତ କୃଷ୍ଣଙ୍କୁ ଭଗବାନ ମୋ ଭଉଣୀ ଧରିଲି ମୁଁ ଯେତେବେଳେ ଅତୀତରେ ତପସ୍ୟା କରୁଥିଲି ଏଟା ପ୍ରଥମ ମନ୍ତର ସ୍ୱାମୀ ମନ୍ତର ସମୟରେ ବସୁଦେବ ଥିଲେ ସୁତ ପାଖରେ ଏବଂ ତାଙ୍କ ପତ୍ନୀ ଦେବକୀ ସେ ଥିଲେ କୃଷ୍ଣୀ ଥିଲେ ତେଣୁ ବ୍ରହ୍ମା ଯେତେବେଳେ ସମସ୍ତେ କହୁଛନ୍ତି ଆମେ ପ୍ରଜା ସୃଷ୍ଟି କର ସେତେବେଳେ ମଧ୍ୟ ସେ ଯାଇକି ତପସ୍ୟା କରିକି ପ୍ରଜା ସୃଷ୍ଟି କରିବାକୁ ଯାଇଥିଲେ ଏବଂ ଭଗବାନ ସେ 12,000 ବର୍ଷ ଧରି ତପସ୍ୟା କଲା ଭଗବାନ ତାଙ୍କ ଆବିର୍ଭାବ ହୋଇଥିଲେ ଏବଂ ସେଇଠି ସେ ଭଗବାନ ନିଜ ପୁତ୍ର ରୂପରେ କାମନା କରନ୍ତି ସେ ମୁକ୍ତି କାମନା କରିଥାନ୍ତି ତେଣୁ ବସିଲେ ଭାଗବତ ଲେଖା ସମୟରେ ନାରଦିନି କହୁଛନ୍ତି ଯେ ଭଗବାନଙ୍କୁ ଯଦିଓ ଆମେ ବହୁତ ତପସ୍ୟା କରି ଭଗବାନ ପ୍ରାପ୍ତ ହୋଇଥିଲୁ କିନ୍ତୁ ମୁଁ ମୁକ୍ତି କାମନା କରିନଥିଲି ତେଣୁ ମୋତେ ଆପଣ ମୁକ୍ତିର କଥା କଥା ନାରଦମୁନି ପ୍ରଥମେ ପଚାରିଲେ ସେ ପ୍ରଶ୍ନର ଉତ୍ତରରେ ନାରଦମୁନି ଏ ନବଯୋଗେନ୍ଦ୍ର ସମ୍ବାଦ ଦେଇଛନ୍ତି ନବଯୋଗେନ୍ଦ୍ର ଯିଏ ହେଉଛନ୍ତି ରାଜା ଋଷଭଙ୍କ ପୁତ୍ର ଭଗବାନ ଋଷଭଙ୍କ ପୁତ୍ର 100 ପୁତ୍ର ଅଛନ୍ତି ଶ୍ରେଷ୍ଠ ହେଉଛନ୍ତି ଭରତ ମହାରାଜ ଏହି ନବଯୋଗେନ୍ଦ୍ର ମଧ୍ୟ ତାଙ୍କର ପୁତ୍ର ନରେନ୍ଦ୍ର ପୁତ୍ର ନବଯୋଗେନ୍ଦ୍ର ପୁତ୍ର କୁହାଯାଉଛି କବି ହବି ଅନ୍ତରିକ୍ଷ ପ୍ରଭାଜନ ଜନସ ଏ ସବୁ ହେଉଛନ୍ତି ନବଯୋଗେନ୍ଦ୍ର ଏମାନେ ରାଜା ନିମିଙ୍କୁ ଯେଉଁ ଜ୍ଞାନ ଦେଇଥିଲେ ସେଇ ଜ୍ଞାନକୁ ନାରଦମୁନି ବସୁଦେବ ପ୍ରକାର ପ୍ରସ୍ତୁତ କରିଛନ୍ତି ତେଣୁ ପ୍ରଥମେ ଏଇ ଜ୍ଞାନ ଦିଅ ଭାଗବତ ଧର୍ମ ବିଷୟରେ କୁହାଯାଇଛି ସେଇ ପ୍ରସଙ୍ଗରେ ଏଇ ଭାଗବତ ଧର୍ମ ଆସିଲେ ତେଣୁ ଭାଗବତ ଧର୍ମ ହେଉଛି ଅଞ୍ଜସା ବହୁତ ସହଜରେ ଜଣେ ଜଣେ ଅତି ଅସୁବିଧା ସମ୍ପନ୍ନ ଥିଲେ ମଧ୍ୟ ସବୁ ପ୍ରକାର ଅସୁବିଧା ଥିଲେ ମଧ୍ୟ ଆମେ ଦେଖିବା ପ୍ରଥମ ସ୍କନ୍ଧରେ ସେ ଯେଉଁ ପ୍ରଥମ ସ୍କନ୍ଧରେ ଯେଉଁ କୁହାଯାଉଛି ପ୍ରଥମ ସ୍କନ୍ଧର ତୃତୀୟ ଅଧ୍ୟାୟରେ କୁହାଯାଉଛି ପ୍ରଥମ ସ୍କନ୍ଧରେ ମଧ୍ୟ ସେଟା କହିଲେ ଯେ ଅହେତି ଅବଦ୍ଧା ଶରୀର ପୁରୁଷାଙ୍କ ଯେତ ଭକ୍ତି ଗଦକ୍ଷରେ ଅହେତିକି ଅବଦ୍ଧତା ଯେ ଆତ୍ମା ସୁଖସିଦ୍ଧ ସିଏ ହେଉଛି ଶ୍ରେଷ୍ଠ ଧର୍ମ ଯେତ ଭକ୍ତି ଗଦକ୍ଷରେ ଯଦି ଆମେ ଭଗବାନଙ୍କୁ ଭକ୍ତି କରିବା ତାହେଲେ ବୁଝିବାକୁ ପଡ଼ିବ ସେ ହେଉଛି ପ୍ରକୃତ ଧର୍ମ ପ୍ରକୃତ ଧର୍ମ ସେ କହୁଛନ୍ତି ଏବଂ ଏହି ଧର୍ମ ପାଳନ କରିବା ପାଇଁ ଅଯୋଗ୍ୟ କୌଣସି ହେତୁ ନାହିଁ ଏବଂ ଅପ୍ରତିହତା କୌଣସି ପ୍ରତିବନ୍ଧକ ଆମେ ଆସିପାରିବୁନି ଏବଂ ଯାହାଫଳରେ କି ଜୟ ଆତ୍ମା ସୁପ୍ରସିଦ୍ଧ ଯାହାଫଳରେ କି ଆତ୍ମା ଆନନ୍ଦ ପ୍ରାପ୍ତ ହୋଇପାରିବ ତେଣୁ କେମିତି ରହୁଛୁ କି ଆମେ ଦେଖା ଜଣେ ମାତୃଗର୍ଭରେ ଅଛୁ ଜଣେ ଶିଶୁ ମାତୃଗର୍ଭରେ ଅଛି ସେ କ'ଣ ମୋତେ ଆଚରଣ କରିପାରିବ ନା ହଁ କରିପାରିବ ଉଦାହରଣ ଜଣ ପ୍ରହଲ୍ଲାଦ ମହାରାଜ ପ୍ରହଲ୍ଲାଦ ମହାରାଜ ତାଙ୍କ ମାତା କୈଳାସଙ୍କ ଗର୍ଭରେ ଥିଲେ ହିରଣ୍ୟକେତୁ ଚାଲିଗଲେ ସୁମେଦ ପର୍ବତକୁ ଧ୍ୟାନ କରିବା ପାଇଁ ଏବଂ ଦେବତାମାନଙ୍କୁ ନେଇଯାଉଛନ୍ତି ଚାଲିକିରି ତାଙ୍କ ପୁତ୍ର ଜନ୍ମ ହେଲେ ତାଙ୍କ ହତ୍ୟା କରିବେ କିନ୍ତୁ ନାଗରିକ ତାଙ୍କୁ ସେଥିରୁ ନିବର୍ତ୍ତେଇଲେ ଏବଂ ନେଇକରି ପାୟାଦକୁ ନିଜ ଆଶ୍ରମ କଲେ ଏବଂ ସେଠି ସେ ଭଗବାନଙ୍କର ଭଗବାନଙ୍କ ସମେତ କଥା କହିଛନ୍ତି ମା ପାୟାଦକୁ କହିଛନ୍ତି କିନ୍ତୁ ପ୍ରହ୍ଲାଦ ମହାରାଜ ମାତୃଗର୍ଭରେ ରହିକରି ସେ ସବୁ ଶୁଣୁଛନ୍ତି ଏବଂ ସେ ଜନ୍ମରୁ ଭଗବାନ ଭକ୍ତ ହେଇକି ଆସିଛନ୍ତି ଭାଗବତ ସପ୍ତମ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ଯେତେବେଳେ ପ୍ରହ୍ଲାଦ ମହାରାଜ ତାଙ୍କର ଯେଉଁ ଗୁରୁ ଗୁରୁ ଅଛନ୍ତି ସଣ୍ଡା ମହତ ସେଇ ଗୁରୁ ଆଶ୍ରମରେ ତାଙ୍କ ସାଙ୍ଗମାନେ ପଚାରିଛନ୍ତି ତମେ ତ ଆମ ସାଙ୍ଗରେ ସବୁ ରହିଛ ତମେ ଏଇସବୁ ଜ୍ଞାନ କରୁନାଇଁ ସେଠି ସେ କହିଛନ୍ତି ମୁଁ ଯେତେବେଳେ ମାତୃଗର୍ଭରେ ଥିଲି ନାରଦମୁନି ଯେଉଁ ଉପଦେଶ ଦେଇଥିଲେ ସେସବୁ ମୁଁ ମନେ ରଖିଛି ତେଣୁ ମାତୃଗର୍ଭରେ ରହିକି ମଧ୍ୟ ଜଣେ ଭଗବାନଙ୍କର ଭକ୍ତ ହେଇପାରେ ଆଚରଣ କରିପାରେ ବାଳକ ଅବସ୍ଥା ଆମେ ଦେଖିବା ବାଳକ ଅବସ୍ଥାରେ ଛୋଟ ପିଲାମାନେ କ'ଣ ଜାଣୁଛନ୍ତି ସେମାନେ ଭଗବାନ ସମସ୍ତେ କ'ଣ ଜ୍ଞାନ ପ୍ରାପ୍ତ ହେଇପାରିବେ କିନ୍ତୁ ପ୍ରହ୍ଲାଦ ମହାରାଜ କହୁଛୁ ନା ନା କୁମାର ଆଚାର୍ଯ୍ୟ ପ୍ରାଜ୍ଞା କୁମାର ପାଞ୍ଚ ବର୍ଷ ବୟସରେ ମଧ୍ୟ ଆଣେ ଏଇ ଭଗବତ ଭକ୍ତି ଆଚରଣ କରିପାରିବେ କାରଣ ଇଏ ହେଉଛି ଧର୍ମାନ ଭାଗବତାନ ଇଏ ହେଉଛି ଭାଗବତ ଧର୍ମ ଏବଂ ଦୁର୍ଲଭ କାହିଁକି ଆମେ ଟ୍ରାନ୍ସମିଶନ କରିବା ନା ଦୁର୍ଲଭ ମାନୁଷ ଜନ୍ମ ମନୁଷ୍ୟ ଜନ୍ମ ଜଣେ ଅଶୀ ଲକ୍ଷ ଜନ୍ମ ବାହାରିଲା ପରେ ଜଣେ ମାଂସ ଜନ୍ମ ରହୁଛି ଦୁର୍ଲଭ ମାଂସ ଜନ୍ମ ଏବଂ ଆମେ ଠିକ ଅଛି ଆମେ ମନୁଷ୍ୟ ଜନ୍ମ ପାଇଛେ ଆମେ ଟିକେ ଯୁବକ ଅବସ୍ଥାରେ ଏକା ଟିକେ ଅଧିକ ଏଜ୍ ହେଲେ ଅଧିକ ବୟସ ହେଲା ଆମେ ଭଗବାନ ନା ଯଦି ଅଧ୍ରୁବ ପ୍ରଚଲ ଅଧ୍ରୁବ ଆମେ କହିପାରିବାନି କିଏ କେତେବେଳେ ମୃତ୍ୟୁବରଣ କରିବ ଏବଂ ମନୁଷ୍ୟ ଜନ୍ମ ହେଉଛି ଅର୍ଥଗମ ମନୁଷ୍ୟ ଜନ୍ମରେ ଆମେ ଏସବୁ ପ୍ରାପ୍ତ ହୋଇପାରିବା ପରମାର୍ଥ ପ୍ରାପ୍ତ ହୋଇପାରିବା ଯେଉଁମାନେ ସଦୃଢ଼ ନୁହନ୍ତି ସେମାନେ ଏଇ ଧର୍ମ ଅର୍ଥ କାମ ଏଇସବୁ ବିଷୟରେ ସେମାନେ ଜ୍ଞାନ ପ୍ରଦାନ କରିବେ କିନ୍ତୁ ଯେଉଁମାନେ ସଦୃଢ଼ ସେମାନେ ଭଗବାନଙ୍କ ଭକ୍ତି କେମିତି ପ୍ରାପ୍ତ ହେବ ସେଇଟା ସେ ପ୍ରଦାନ କରିବେ ଯାହାକି ଭଗବାନ ଦେଉଛନ୍ତି ସେ ଜ୍ଞାନ ତେଣୁ ଜଣେ ଯୁବକ ଅବସ୍ଥାରେ କ'ଣ କରୁଛୁ ଆମେ ଦେଖିଲେ ଯଦି ଯୁବକ ଅଛନ୍ତି ମନୁଷ୍ୟରେ ଯଦି ଯୁବକ ଅଛନ୍ତି କେତେଜଣ ଭକ୍ତି ଆଚରଣ କରୁଛନ୍ତି ସକାଳୁ ଉଠିଲେ ତ କେମିତି ଧନ ରୋଜଗାର କରିବେ କେମିତି ଅଧିକରୁ ଅଧିକ ରୋଜଗାର କରିବେ ସେଇଥିରେ ସବୁ ବ୍ୟସ୍ତ ରହୁଛନ୍ତି ଯୁବକ ଅବସ୍ଥାରେ ଅଧିକ ପରିଶ୍ରମ ଆମେ କରୁଛୁ ବହୁତ ପରିଶ୍ରମ କରୁଛୁ କିନ୍ତୁ ଭଗବାନଙ୍କ ସମୟରେ ଜ୍ଞାନ କେତେବେଳେ ଏଇ କରୁଛୁ ଭଗବାନଙ୍କ ସମୟ ସେବା କରିବା ପାଇଁ ସମୟ କାହିଁକା ତାପରେ ସମୟ କରୁଛୁ ଚବିଶ ଘଣ୍ଟା ଭିତରେ ଏକ ସେକେଣ୍ଡ ମଧ୍ୟ ଚବିଶ ସେକେଣ୍ଡ ମଧ୍ୟ ସେ ଭଗବାନଙ୍କ ସହ ଚିନ୍ତା କରିପାରେ କିନ୍ତୁ ଅନ୍ୟ ପକ୍ଷରେ ଆମେ ଦେଖନ୍ତୁ ଜଣେ ଯୁବକ ଅବସ୍ଥାରେ ଥିଲେ ଜଣେ ରାଜା ସମ୍ରାଟ ଚକ୍ରବର୍ତ୍ତୀ ରାଜା ସାରା ପୃଥିବୀର ଅମ୍ବରୀଶ ମହାରାଜ ସାରା ପୃଥିବୀର ସମ୍ରାଟ କିନ୍ତୁ ସେ ଯୁବକ ଅବସ୍ଥାରେ ଭକ୍ତିର ନଅଟି ଯାକ ଆମେ ଦାଦନ କରୁଛନ୍ତି ଶ୍ରବଣ କୀର୍ତ୍ତନ ସ୍ମରଣ ପାଦ ଶ୍ରବଣ ଅର୍ଚ୍ଚନ ବନ୍ଦନ ଦାସ ସାକ୍ଷା ବିଭିନ୍ନ ଏଇ ଭକ୍ତିର ନଅଟି ଯାକ ଆମେ ସେ ପାଳନ କରୁଛନ୍ତି ଏମିତିକି ଆମର ମୁଁ ଶୁଣୁଥିଲି ଆମର ଗୌରକୃଷ୍ଣ ପ୍ରଭୁ କହୁଥିଲେ ଯେ ସେ ରାଜା ରାଜ ଚକ୍ରବର୍ତ୍ତୀ ସେ ଯେଉଁ ଭଗବାନଙ୍କର ସେବା କରୁଛନ୍ତି ସରୀ ମନ କୃଷ୍ଣ ପଦାରଣ ବାଚାଂଶ ବ୍ୟକ୍ତିଙ୍କ ଗୁଣାନ କଥାନେ କରୋଉ ହରେ ମନ୍ଦିର ଶ୍ରୁତିଂ ଚକାର ଚିତ ସପ୍ତେ ନିଜ ହାତରେ ମନ୍ଦିର ସବୁ ସଫା କରୁଥିଲେ ଏମିତିକି ଜଳ ମଧ୍ୟ ସେ ଯମୁନା ନଦୀରୁ ଆଣିକିରି ନିଜେ ଆଣିକିରି ସଫା କରୁଥିଲେ ମନ୍ଦିର ଗୋଟେ ଜଣ ତାଙ୍କ ସ୍ତ୍ରୀ ତାଙ୍କୁ ଦେଇଦେଇଛନ୍ତି ଜଳ ଆଣିକି ଦେଇଦେଇଛନ୍ତି ତେଣୁ ସେ ଜଳ ଯାଇ ମନ୍ଦିର ସଫା କଲା ପରେ ତାଙ୍କର ମନେ ପଡ଼ିଲା କି ମୁଁ ତାକି ଆଣିନି ଜଳ ତ ଆଣିନି ଯମୁନା ଯାଇକି ତାଙ୍କ କିଏ ଜଳ ଆଣିଲା ଦେଖିଲା ବେଳକୁ ତାଙ୍କ ସ୍ତ୍ରୀ ଆଣିକି ଦେଇଛନ୍ତି ଜଳ ତେଣୁ ସେ ତାଙ୍କ ମନା କଲେ ନା ନା ତମେ ଜଳ ଆଣିବୁ ମୁଁ ତମେ ତମର ଅଭା ସେବା କର ମୁଁ ମୋର ନିଜେ ସେବା କରେ ମାନେ ପୁରାଣ ସେ ବର୍ଣ୍ଣନା କରାଯାଇଛି ଯୁବକ ଅବସ୍ଥାରେ ସେ ସବୁଛି ଭକ୍ତି ଆଚରଣ କରୁଛନ୍ତି ସେମିତି ବାର୍ଦ୍ଧକ୍ୟ ଅବସ୍ଥାରେ ଜଗନ୍ନାଥ ମହାରାଜ ବାର୍ଦ୍ଧକ୍ୟ ଅବସ୍ଥାରେ ମଧ୍ୟ ଭଗବାନ ଭକ୍ତି ଆଚରଣ କରୁଛନ୍ତି ସେଭଳି ମୃତ୍ୟୁ ସମୟରେ ମଧ୍ୟ ଅଜାମିଳ ଅଜାମିଳଙ୍କ ଯେଉଁ ସୂକ୍ଷ୍ମ ଶରୀର ଅଛି ତାକୁ ଯମରାଜଙ୍କର ତିନି ଜଣ ଦୂତ ଆସି ବାନ୍ଧି ଦେଇଥିଲେ, ପାଶ ବାନ୍ଧିକି ନେବା ପାଇଁ ବସିଥିଲେ। ସେହି ସମୟରେ ନାରାୟଣଙ୍କର ଚାରି ଜଣ ଦୂତ ଆସି ତାକୁ ବନ୍ଦ କରିଦେଇ। ତେଣୁ ମୃତ୍ୟୁ ସମୟ ମଧ୍ୟ ଜଣେ ଭଗବାନଙ୍କର ଶରଣ ଯାଇପାରିବ। ତେଣୁ ଅଞ୍ଚସା ସବୁ ବ୍ୟବହାର କରେ, ଭଗବାନଙ୍କ ଶରଣ କଲେ ବହୁତ ସହଜରେ ଏବଂ ଖୁବ୍ ଶୀଘ୍ର ଜଣେ ନିଜ ପଦମ ନିଜେ ପ୍ରକୃତରେ ଆମର ସ୍ୱରୂପ କ'ଣ, ଆମେ ପ୍ରକୃତରେ କିଏ, ଏସବୁ ଆମେ ଜାଣିପାରିବା। ଆମର କିଏ ଭଗବାନ କ'ଣ, କିଏ ଆମର ଭଗବାନଙ୍କ ସହିତ କ'ଣ ସମ୍ବନ୍ଧ, ଏସବୁ ଜ୍ଞାନ ଆମେ ଜଣେ ସଦ୍ଗୁରୁ ଯଦି ସଦ୍ଗୁରୁଙ୍କ ଶରଣ ଯିବା ତାହେଲେ ଆମେ ଏଇଟା ପ୍ରାପ୍ତ ହୋଇପାରିବା। जय श्री भगवान की, जय श्री गोपाल महाराज की, जय श्री गुरुदेव की, अनंत कोटि वैष्णव जी की, दाई गौर ब्रह्मान की, जय श्री।